ମୁଁ ସନ୍ତୋଷିନୀ ବେହେରା କହୁଛି 21 ନମ୍ବର ୱାର୍ଡରୁ ଜନତା ନଗରରୁ। ଆମର ଏଠି ପାଣିରେ ବହୁତ ସାରା ଅସୁବିଧା ହେଉଛି, ପାଣି ଠିକରେ ଆସୁନି ଆଉ ଅଳିଆ ଗାଡ଼ି ବି ଠିକରେ ଆସୁନି। ସପ୍ତାହକୁ ଥରେ କି ଦୁଇଥର ଆସୁଛି, ଯାହାଫଳରେ ଆମେ ବହୁତ ଅସୁବିଧା ମନେ କରୁଛୁ। ମଶା ଫସା ବହୁତ ହେଉଛି, ବହୁତ ସମସ୍ତେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଦୟାକରି ଆପଣ ଆ ଉପରେ ଉଚିତ ପଦକ୍ଷେପ ନେଲେ ଆମେ ଆପଣଙ୍କ ପାଖରେ ଚିରପ୍ରକୃତ ରହିବୁ।